नमो भगवते वासुदेवाय श्रीमद्भागवतम तृतीय स्कंद चतुर्दश अध्याय श्लोक दुई विद्रोहवाच तेनैव तु मुनिश्रेष्ठ हरिणा यज्ञमूर्तिना आदिदैत्यो हिरण्याख्यो अत अनुशुश्रुमा तेनैव तु मुनिश्रेष्ठ हरिणा यज्ञमूर्तिना आदिदैत्यो हिरण्याख्यो आदिदैत्यो हिरण्याख्यो अत इति अनुशुश्रुम आदिदैत्यो हिरण्याख्यो अत इति अनुशुश्रुम तेनैव तु मुनिश्रेष्ठ विदुरवाच श्री विदुर कहले तेना त्यांक द्वारा भगवान द्वारा एव निश्चिंत भावे तू किंतु मुनिश्रेष्ठ हे मुनिश्रेष्ठ हरिणा भगवान हरिक द्वारा जाग्यमूर्तिना जाग्यमूर्ति आदि आदि दैत्य हिरण्याख्य हिरण्याख्य नामक हत निहत इति भावरे अनुशुश्रुम क्रमश सुनिलु श्री विदुर कहले हे मुनिश्रेष्ठ पृथ्वीर उद्धारकर्ता यज्ञमूर्ति हरि कर्तृक आदिदैत्य हिरण्याख्य विनष्ट हो कथा आप मुखर मुवण कर पूर्वर कहे बराहावतारे दुईट मनंतर यथा स्वयंभुव और चाक्षुष मनंतर होता ए दुईट मनंतर भगवान बराहावतार होता किंतु स्वयंभू मनंतर से रसातल पृथ्वी को उद्धार कले एवं चाक्षुष मनंतर आदिदैत्य हिरण्याख्य को बध कले स्वयंभू मनंतर से शुक्लवर्ण धारण करते चाक्षुष मनंतर से रक्तवर्ण धारण करते विदुर गोटी कथा शुणी एवं अंटी कथा शुणा निमित्त प्रस्ताव दे जो दुईट बराहावतार कथा वर्णना कर दुई बराहावतार एक भगवान ही अटंती सर्वप्रथमें मंदिर मुख्य श्रीपा प्रताप जन पाद पद्मे मोर प्रणाम निवेदन करी आम भागवत कथा आरंभ करवा तेणु यही चतुर्दश अध्याय
ଏ ଚତୁର୍ଥ ସନ୍ଧ୍ୟାରେ ଶେଷ କହୁଛନ୍ତି ସନ୍ଧ୍ୟାକାଳେ ଦିତିଙ୍କର ଗର୍ଭ ସଞ୍ଚାର ଯେଉଁ ପୂର୍ବରୁ ଏ ବର୍ଣ୍ଣନା କରାଯିବ ଏଇ ପ୍ରସଙ୍ଗରେ ଯେ କିଭଳି ଭଗବାନଙ୍କର ଯେଉଁ ଦ୍ୱାରପାଳ ଦୁଇ ଜଣ ଅଛନ୍ତି ଜୟ ଏବଂ ବିଜୟ ସେହି ଦୁଇ ଜଣ ବ୍ରହ୍ମାଙ୍କର ଚାରି ପୁତ୍ର ସନକ ସନାତନ ସନାତନ ସନତ କୁମାର ଏମାନଙ୍କ ଦ୍ୱାରା ଅଭିଶପ୍ତ ହୋଇ ସେ ପୃଥିବୀ ପୃଷ୍ଠକୁ ଆସିବେ ସେ ଦୈତ୍ୟ ରୂପରେ ଆସିବେ ସେଥିପାଇଁ ଏ ଲୀଳାଟି ଘଟିତ ହେଉଛି ତେଣୁ ଏ ଲୀଳା ବିଷୟରେ ଯେତେବେଳେ ବର୍ଣ୍ଣନା କରୁଛନ୍ତି ତୃତୀୟ ସ୍କନ୍ଧରେ ଯେତେବେଳେ ସୃଷ୍ଟି ଲୀଳା ବିଷୟରେ ବର୍ଣ୍ଣନା କରାଯାଉଛି ମୈତ୍ରମୁନି ବିଦୁରଙ୍କୁ ସୃଷ୍ଟିର ପ୍ରସଙ୍ଗ କିଭଳି ସୃଷ୍ଟି ଆରମ୍ଭ ହେଲା ସେ ବିଷୟରେ ବର୍ଣ୍ଣନା କରିବା ସମୟରେ ବିଭିନ୍ନ ସୃଷ୍ଟି ବିଷୟରେ ଅନେକ ପ୍ରକାର ସୃଷ୍ଟି କରିଛନ୍ତି ବ୍ରହ୍ମା ସେସବୁ ବର୍ଣ୍ଣନା କଲେ ତାପରେ ଅନ୍ତିମରେ ଯେତେବେଳେ ବ୍ରହ୍ମା ତାଙ୍କର ବକ୍ଷ ଦେଶରୁ ଦୁଇ ପାର୍ଶ୍ୱରୁ ଦୁଇ ଜଣଙ୍କୁ ସନ୍ତାନ ସୃଷ୍ଟି କଲେ ସେ ହେଉଛନ୍ତି ସ୍ୱୟଂଭୁ ମନୁ ଏବଂ ସତରୂପା ଏମାନେ ହେଉଛନ୍ତି ଭଗବାନଙ୍କର ବିଭୂତି ଭାଗବତ ଏକାଦଶ ସ୍କନ୍ଧ ଷୋଡ଼ଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ମନୁଷ୍ୟାଣା ସ୍ୱୟଂଭୁ ସ୍ତ୍ରୀଣାଙ୍କୁ ସତରୂପା ମନୁଷ୍ୟମାନଙ୍କ ଭିତରେ ମୁଁ ହେଉଛି ସ୍ୱୟଂଭୁ ଏବଂ ସ୍ତ୍ରୀମାନଙ୍କ ଭିତରେ ମୁଁ ହେଉଛି ସତରୂପା ଏମାନେ ହେଉଛନ୍ତି ଭଗବାନଙ୍କର ବିଭୂତି ତେଣୁ ଇଏ ହେଉଛନ୍ତି ପ୍ରଥମ ମନୁ ସ୍ୱୟଂଭୁବ ମନୁ ବ୍ରହ୍ମାଙ୍କର ଗୋଟିଏ ଦିନରେ ଚଉଦ ଜଣ ମନୁ ଆସନ୍ତି ତେଣୁ ପ୍ରଥମ ମନୁ ହେଉଛନ୍ତି ସ୍ୱୟଂଭୁବ ମନୁ ତ ସ୍ୱୟଂଭୁବ ମନୁ ବ୍ରହ୍ମା ଯେତେବେଳେ ସମସ୍ତ ତାଙ୍କର ପୁତ୍ରମାନଙ୍କୁ ସବୁ ସୃଷ୍ଟି କଲା ପରେ ମରିଚି ୟତ୍ରୀ ଅଙ୍ଗିରସ ପୁଲସ୍ଥ ପୁଲ କ୍ରତୁ ଭୃଗୁ ବୈଶିଷ୍ଟ ଦକ୍ଷ ସମସ୍ତଙ୍କୁ ପ୍ରଜା ସୃଷ୍ଟି କରିବା ପାଇଁ କହିଛନ୍ତି ତାଙ୍କର ପ୍ରଥମ ଚାରି ପୁତ୍ର ସନକ ସନାତନ ସନନ୍ଦନ ସନତ କୁମାର ଏମାନଙ୍କୁ ମଧ୍ୟ ବ୍ରହ୍ମା କହିଥିଲେ ସୃଷ୍ଟି କରିବା ପାଇଁ କିନ୍ତୁ ସେମାନେ ରାଜି ହୋଇନଥିଲେ ସେମାନେ ଏ ପ୍ରବୃତ୍ତି ଧର୍ମରେ ଲିପ୍ତ ହେବା ପାଇଁ ଚାହିଁନଥିଲେ ସେମାନେ ନିବୃତ୍ତି ଧର୍ମ ନିବୃତ୍ତି ମାର୍ଗରେ ଥିଲେ ଯାହା ହେଉ ଅନ୍ୟ ପ୍ରଜାମାନେ ଅନ୍ୟ ଯେଉଁ ତାଙ୍କର ସନ୍ତାନମାନେ ସବୁ ପ୍ରଜା ସୃଷ୍ଟି କରିଛନ୍ତି ତେଣୁ ସ୍ୱୟଂଭୁବ ମନୁ ସେ ମଧ୍ୟ ପ୍ରଜା ସୃଷ୍ଟି କରିବା ପାଇଁ ତାଙ୍କର ପିତା ବ୍ରହ୍ମାଙ୍କର ଆଜ୍ଞାଙ୍କୁ ଶିରୋଧାର୍ଯ୍ୟ କରି ସେ ମଧ୍ୟ ଯାଇଥିଲେ ପ୍ରଜା ସୃଷ୍ଟି କରିବା ପାଇଁ କିନ୍ତୁ ସେ ସମୟରେ ଯେହେତୁ ପୃଥିବୀ ତାର କକ୍ଷପଥରେ ନଥିଲା ସେଥିପାଇଁ ସେ ଯେତେବେଳେ ଆସି ଅନୁରୋଧ କଲେ ପିତାଙ୍କୁ ପିତାଜୀ ଆପଣ କହୁଛନ୍ତି ସୃଷ୍ଟି କରିବା ପାଇଁ ମୁଁ କେଉଁଠି ସୃଷ୍ଟି କରିବି ପୃଥିବୀ ଲୋକ ତ ମିଳୁନାହାନ୍ତି ତେଣୁ ବ୍ରହ୍ମା ଯେତେବେଳେ ଚିନ୍ତାରେ ପଡ଼ିଯାଇଛନ୍ତି ଭଗବାନ ତାଙ୍କୁ ରକ୍ଷା କରିଛନ୍ତି ଭଗବାନ ତାଙ୍କର ନାସିକାରୁ ବରାହଦେବ ରୂପରେ ଆବିର୍ଭାବ ହୋଇ ସେ ପୃଥିବୀକୁ ରସାତଳରୁ ତାଙ୍କର ଦନ୍ତ ଆକାରରେ ଧାରଣ କରି ଉତ୍ତୋଳନ କରି ତାର କକ୍ଷପଥରେ ସ୍ଥାପନ କରିଛନ୍ତି ଇଏ ହେଉଛି ସ୍ୱୟଂଭୁବମନୁଙ୍କ ସମୟରେ ଏହି ଭଗବାନଙ୍କର ବରାହଦେବଙ୍କର ଅବତାରଟି ହୋଇଥିଲା କିନ୍ତୁ ଆଉ ଥରେ ଭଗବାନ ବରାହଙ୍କର ଆବିର୍ଭାବ ହୋଇଥିଲା ସେ ହେଉଛି ଷଷ୍ଠ ମନୁ ଚାକ୍ଷୁଷ ମନୁ ସ୍ୱୟଂଭୁବ ମନୁଙ୍କ ପରେ ସ୍ୱାରୋଚିଷ ମନୁ ଆସିଲେ ତାପରେ ଆସିଲେ ଉତ୍ତମ ମନୁ ତାପରେ ତାମସ ମନୁ ତାପରେ ରୈବତ ମନୁ ଏବଂ ଷଷ୍ଠ ମନୁ ହେଉଛନ୍ତି ଚାକ୍ଷୁଷ ମନୁ ଯିଏକି ବର୍ତ୍ତମାନ ଆମର ଯେଉଁ ମନୁ ଅଛନ୍ତି ଇଏ ହେଉଛନ୍ତି ବୈବସ୍ୱତ ମନୁ ଯିଏକି ବିଭସ୍ୱାନଙ୍କ ପୁତ୍ର ତାଙ୍କର ପୂର୍ବରେ ଆସିଥିଲେ ଚାକ୍ଷୁଷ ମନୁ ତେଣୁ ସେ ଚାକ୍ଷୁଷ ମନୁଙ୍କ ସମୟରେ ଭଗବାନ ଯେଉଁ ବରାହାବତାର ଉପରେ ଆସିଥିଲେ ଏହି ସମୟରେ ସେ ଆଦିଦୈତ୍ୟ ହିରଣ୍ୟାକୁ ବଧ କରିଥିଲେ ତେଣୁ ମୈତ୍ରମୁନି ଯେତେବେଳେ ବିଦୁରଙ୍କୁ କଥା କହୁଛନ୍ତି ଏକ ସମୟରେ ଦୁଇଟି କଥା କହିଦେଲେ ଦୁଇଟି ବରାହାବତାରଙ୍କ କଥା ସେ ଗୋଟିଏ ଥର କରି କହିଦେଲେ ଯେ ଭଗବାନ ବରାହାଦେବ ଉପରେ ଆସି ପୃଥିବୀକୁ ଉତ୍ତୋଳନ କଲେ ଏବଂ ହିରଣ୍ୟାକୁ ବଧ କଲେ ତେଣୁ ଏ ଯେଉଁ ଆଦିଦୈତ୍ୟ ଏକଥା ଶ୍ରବଣ କରି ବିଦୁର ବର୍ତ୍ତମାନ ପ୍ରଶ୍ନ ପଚାରୁଛନ୍ତି ତେନେବ ତୁ ମୁନିଶ୍ରେଷ୍ଠ ଏ ମୁନିଶ୍ରେଷ୍ଠ ଏ ଭଗବାନ ତେନେବ ଭଗବାନଙ୍କ ଦ୍ୱାରା ହରିଣା ଯଜ୍ଞ ମୂର୍ତ୍ତିନା ଭଗବାନ ଯେ ହରିର ଅନେକ ଅର୍ଥ ରହିଛି ବିଶେଷ ଭାବରେ ପ୍ରେମ ଦିଅ ହରେ ମନ ସର୍ବ ଅମଙ୍ଗଳ ହରେ ଭଗବାନ ଯେତେବେଳେ କହନ୍ତି ଭଗବତ ଗୀତାରେ କହୁଛନ୍ତି ଅର୍ଜୁନକୁ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ ଭଗବତୀ ଭାରତ अभ्युत्थान धर्मस्य तदात्मान सुजामि परित्राणाय साधुना विनाशाय च दुष्कृता धर्म संस्थापनार्थाय संभवामि युगे युगे। भगवान तो ज्ञान प्रदान करसंदि भगवद्गीता रे अर्जुन को कहसंदि जे मु प्रति युगरे आसे विशेष भाव रे जो मैंने परित्राणाय साधुना साधुमान को आनंद प्रदान करे तांकर अमंगल को दूर करे हरण करे एवं जो मैंने दुष्कृत अच्छा तांकर प्राण को मध्य हरण करे विनाशाय च दुष्कृता एवं धर्म स्थापन करे तेणु से हरि समस्त अमंगल दूर करती एवं से मंगल प्रदान करती से मंगलमय मंगल भगवान विष्णु मंगल गरुड़ध्वज मंगल पुंडरीकाख्य मंगल पुरुषोत्तम से मंगल प्रदान करती से हरि यज्ञमूर्ति से साधारण जीवन हमें से जो आविर्भाव हमें जन्म कर्म चमे दिव्यम भगवान जन्म एवं कर्म हो दिव्य कारण से यज्ञ मूर्ति से आम भाई शरीर नुह एक बुझे पड़े भगवान हो दिव्य एक विदुर जानते जो मैंने मुक्त जीवन से जानती भगवान आम भाई नुहति कि मायावादी मैंने से कहती आम भगवान भगवान जो भाई आम से भाव में ये मायावादी मैंने प्रकृत तत्व को जानती ना से महाप्रभु कहले मायावादी भाष्य सुनले हय सर्वनाश मायावादी मैंने भगवान एवं जीव को सामान कर दिखती जीव एवं भगवान जदि एक कहना भगवान अंश हो जीव किंतु भगवान एवं जीव भितर तफात रही तत्वटी महाप्रभु प्रदान कर अचिंत्य भेदाभेद तत्व समस्त बुझीपारे ना से अचिंत्य भी कह समस्त बुझीपर ना भगवान आम भितर बहुत एकत्व रही ऐकत्व रही तथापि भगवान आम भितर पुणी पार्थक्य रही से पार्थक्यटा एत सूक्ष्म लोक मैंने बुझीपारती ना तेणु निजक भगवान के ग्रहण करती भगवद्गीता नवम अध्याय भगवान कहते अन्यत एवं अजान तो ज्ञान योगेन चाप्यने जदंतु मां उपासते एकत्वेन पृथक्त्वेन बहुधा विशतो मुखम जो मैंने तत्वविद जो मैंने महाजन जो मैंने महात्मा से मैंने भगवान एवं निज भितर जीव भितर तथा जानती महात्मा अनुस्थ दैवी प्रकृति में आश्रिता भजंती अन्य मनसो ज्ञाता भूतादि मभ्यम योज महात्मा का लक्षण क्या से मैंने ये भूत प्रकृति त्रिगुण भितर न थांती से मैंने त्रिगुण ऊर्धर थांती दैवी प्रकृति में आश्रिता तेणु से मैंने भगवान को भजन करती से मैंने महात्मा ज्ञात भूतादि से मैंने जानती भगवान होती एक गुण ऊर्धरे भूतादि अव्यय भगवान होती अव्यय तक केवल व्यय हुए ना तेणु से भगवान भजन करती किंतु जो मैंने महात्मा नुहति भगवदगीता नव अध्याय अर्जुन एक जो श्रवण करते मन चिंता हो प्रभु जो मैंने महात्मा नुहति किभली आचरण करती तेणु से प्रश्न अर्जुन हृदय प्रश्न मन मन प्रश्न कथा को बुझीपारि भगवान कहते ज्ञान जोगेन चाप्यनि जो मैंने महात्मा नुहति से मैंने ज्ञान मध्यम भगवान मोर आराधना करती ज्ञान जोगेन चाप्यनि जो जो तो माँ उपास दे मोर उपासना करती किभली उपासना करती ना एक केत भावती सीए भगवान एक योजि अद्वैत भाव एक पृथक्न पृथक भाव भजन करती मोर ज्ञान मध्यम ये हूँ पृथक्न कहले ये हूँ द्वैत भाव पृथक भाव एवं एक पृथक्न जजंते ज्ञान यज्ञन चाप्यने जजंत माँ पास एक पृथक्न बहुधा विशद मुखम बहुधा अनेक प्रकार भगवान जो मूर्ति सब रही विश्व तो मुख ये विश्व रूप से भगवान को आराधना करती तेणु जो मैंने ज्ञानी से मैंने प्रकृति में महात्मा नुहति से मैंने निज भगवान भितर तफात बुझीपारती ना जो मैंने अद्वैतवादी जो मैंने निजी एक बोली भावती भगवान सहित एक बोली भावती द्वैत ना कारण भगवान होती समस्त गुण आधार षडैश्वर्य पूर्ण से आम तर अंश हिसाब से आम किसी ऐश्वर्य रही तेणु से पार्थक्य को बुझीपारती ना से भावती भगवान एवं आम अभिन्न ତାହା କୌଣସି ତଫାତ ନାହିଁ। ତେଣୁ ଭଗବାନ ଯେ ପ୍ରକୃତରେ ଆମଠାରୁ ଅଲଗା ଏକଥା ବୁଝିପାରନ୍ତି ନାହିଁ। କେତେ ଜଣ କହନ୍ତି ଯେଉଁମାନେ ଦ୍ୱୈତବାଦୀ ଭଗବାନ ଏବଂ ଆମ ଅଲଗା ବୋଲି ଭାବନ୍ତି, ସେମାନଙ୍କର ଆମର ଭଗବାନ ସହିତ ଯେ ରହିଛି ଐକତ୍ୱ ରହିଛି ସେମାନେ ବୁଝିପାରନ୍ତି ନାହିଁ। ତେଣୁ ଏହିଭଳି ଭାବରେ ଅନେକ ବାଦ ରହିଛି, ଦ୍ୱୈତ ଅଦ୍ୱୈତ ବାଦ ସବୁ ରହିଛି, କିନ୍ତୁ ମହାପ୍ରଭୁ ଯେତେବେଳେ ଆସିଲେ ସେତେବେଳେ ସେ ଏଇ ତତ୍ତ୍ୱକୁ ପ୍ରଦାନ କଲେ, ସେ ହେଉଛି ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ। ଏଇଟାକୁ ସାଧାରଣତଃ ଲୋକ ବୁଝିପାରିବେ ନାହିଁ ଚିନ୍ତାର ବାହାରେ, ସେଥିପାଇଁ ଅଚିନ୍ତ୍ୟ ବୋଲି କୁହାଯାଉଛି। ଭଗବାନ ଏବଂ ଆମ ଭିତରେ ଏକତ୍ୱ ରହିଛି, ଅଭିନ୍ନତ୍ୱ ରହିଛି, ପୁଣି ତା ଦେହରେ ମଧ୍ୟ ଭିନ୍ନତା ରହିଛି। ଇଏ ହେଉଛି ଯଜ୍ଞ ମୂର୍ତ୍ତି, ଭଗବାନଙ୍କ ମୂର୍ତ୍ତି ହେଉଛି ଯଜ୍ଞ ମୂର୍ତ୍ତି। ଆମର ଯଦିଓ ଆମେ ବଦ୍ଧ ଅବସ୍ଥାରେ ଅଛେ, ଆମେ ବଦ୍ଧ ଅବସ୍ଥାରେ ମୁକ୍ତ ହୋଇଗଲେ ମାୟାବାଦୀମାନେ ଭାବନ୍ତି ଯେ ଆମେ ବଦ୍ଧ ଅବସ୍ଥାରେ ଅଛେ, କିନ୍ତୁ ଯେତେବେଳେ ବଦ୍ଧ ଅବସ୍ଥାରେ ମୁକ୍ତ ହୋଇଯିବା ସେତେବେଳେ ଭଗବାନଙ୍କ ସହିତ ମିଶି ଏକ ହୋଇଯିବା, ଭଗବାନ ଆମ ଭିତରେ କିଛି ତଫାତ୍ ରହିବ ନାହିଁ। କିନ୍ତୁ ଜଣେ ମୁକ୍ତ ଅବସ୍ଥାରେ ମଧ୍ୟ ଭଗବାନଙ୍କଠାରୁ ସେ ତାଙ୍କର ଭିନ୍ନତା ରହିଛି। ଉପନିଷଦରେ ବର୍ଣ୍ଣନା କରାଯାଇଛି, ନିତ୍ୟ ନିତ୍ୟାନାମ ଚେତନଶ୍ଚେତନାମ ଏକ ବହୁନାମ ଯେଉଁ ବିଧଦାତି କାମା। ନିତ୍ୟ ଆମେ ମଧ୍ୟ ନିତ୍ୟ, ଭଗବାନ ମଧ୍ୟ ନିତ୍ୟ, ସେ ଦୃଷ୍ଟିରୁ ଆମେ ଓ ଭଗବାନ ଭିତରେ କୌଣସି ତଫାତ୍ ନାହିଁ, ଭିନ୍ନତା ନାହିଁ, ଆମେ ଅଭିନ୍ନ। ଏବଂ ସେହିଭଳି ଭାବରେ ଚେତନଶ୍ଚେତନାମ ଆମେ ଚେତନଶୀଳ, ଭଗବାନ ମଧ୍ୟ ଚେତନଶୀଳ, ସେ ହିସାବରେ ଭଗବାନଙ୍କ ସହିତ ଆମର କୌଣସି ଭିନ୍ନତା ନାହିଁ, ଅଭିନ୍ନ ବୋଲି କୁହାଯିବ। କିନ୍ତୁ ଗୋଟିଏ ଭିନ୍ନତା ଉପନିଷଦରେ ବର୍ଣ୍ଣନା କରାଯାଉଛି, ଏକ ବହୁନା ଯେଉଁ ବିଧଦାତି କାମା। ଯଦିଓ ଭଗବାନ ଏକ, ଆମେ ଜୀବ ହେଉଛେ, ଆମେ ହେଉଛେ ଅନେକ, ତେଣୁ ଏକ ବହୁନା ଯେଉଁ ବିଧଦାତି କାମା, ଏ ଦୁଇ ଜଣ ଏକ, ଯଦିଓ ଭଗବାନ ଏକ, କିନ୍ତୁ ଆମେ ସମସ୍ତଙ୍କର ଯାହାର ଯାହା ଆବଶ୍ୟକତା ଭଗବାନ ପୂର୍ଣ୍ଣ କରନ୍ତି। ତେଣୁ ଏଇ ଶ୍ଳୋକଟି ମୁଁ ଗତକାଲି କହିଥିଲି, ସେଥିପାଇଁ ଆଉ ଥରେ ଏଇଟା କୁହାହେଉଛି। ତେଣୁକରି ଏଇ ପଏଣ୍ଟ ସବୁ ଆସିଲା ଯେ ଭଗବାନ ସବୁ ଯଜ୍ଞ ମୂର୍ତ୍ତି, ଆମେ ଯେଉଁ ଶରୀର ନେଉଛେ ଇଏ ହେଉଛି ଆମର ଯଜ୍ଞ ମୂର୍ତ୍ତି ନୁହଁ, ଆମେ ହେଉଛେ ପାର୍ଥିବ ବା ଭୌତିକ ଶରୀର ଧାରଣ କରିଛେ। ଭଗବାନ ଯଦିଓ ଦେଖିବା ପାଇଁ ମାୟା ମନୁଷ୍ୟ ମନୁଷ୍ୟ ରୂପରେ ଆସନ୍ତି, ବିଭିନ୍ନ ଅବତାରରେ ଆସନ୍ତି, ବିଭିନ୍ନ ଅବତାର ବର୍ଣ୍ଣନା କରାଯାଇଛି, ଇତ୍ଥମ ରୁ ତୀର୍ଯ୍ୟ ଋଷି ଦେବ ଦଶାବତାରୀ ଲୋକାନ୍ ବିଭାବର୍ଷୀ ହଂସୀ ଜଗତ ପ୍ରତିପା ଧର୍ମ ମହାପୁରୁଷ ପାଶୀ ଯୁଗାନୃତ୍ୟା ଛନ୍ନ କଳୌଚତ ଅଭବ ସ୍ତ୍ରୀଯୁଗ ଦଶତ୍ଵ। ଭଗବାନ ନୃସିଂହଦେବ ରୂପରେ ଆସିଥିଲେ, ହିରଣ୍ୟକଶିପୁଙ୍କୁ ବଦ୍ଧ କରିଛନ୍ତି, ଏ ସାନ ଭାଇ ବା ବଡ଼ ଭାଇ ତାଙ୍କ ଭିତରେ ଟିକେ କିଏ କହନ୍ତି ସାନ, କିଏ କହନ୍ତି ବଡ଼, ହିରଣ୍ୟକ ପ୍ରଥମେ ଜନ୍ମ ହୋଇଥିଲେ, ତାପରେ ହିରଣ୍ୟକଶିପୁ ଜନ୍ମ ହେଲେ, ଯାହା ହଉ ଦୁଇ ଭାଇ ଯେଉଁ ରହିଛନ୍ତି ଜାଣ ଭାଇ, ଗୋଟିଏ ଭାଇକୁ ମାରିବା ପାଇଁ ହିରଣ୍ୟକ୍ଷକୁ ମାରିବା ପାଇଁ ବଧ କରିବା ପାଇଁ ଭଗବାନ ବରାହ ରୂପରେ ଆସିଛନ୍ତି, ଏବଂ ଆଉ ଗୋଟିଏ ଭାଇକୁ ବଧ କରିବା ପାଇଁ ଭଗବାନ ନୃସିଂହଦେବ ରୂପରେ ଆସିଛନ୍ତି। ତେଣୁ ଏହି ଯେଉଁ ବିଭିନ୍ନ ଗ୍ରହଣ କରୁଛନ୍ତି, ଭଗବାନ ନୃସିଂହଦେବ ରୂପରେ ଯେତେବେଳେ ଆସିଥିଲେ ସପ୍ତମ ସ୍କନ୍ଦ ନବମ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ ତାଙ୍କ ସ୍ତୁତିରେ ସେ କଥା କହିଛନ୍ତି, ପ୍ରଭୁ ଆପଣ ଇଥମ ଏହିଭଳି ଭାବରେ ଅନେକ ଅବତାର ଗ୍ରହଣ କରନ୍ତି, ଯେତେବେଳେ ମନୁଷ୍ୟ ସମାଜରେ ଆସନ୍ତି, ଭଗବାନ ଯେତେବେଳେ ମନୁଷ୍ୟ ସମାଜରେ ଆସନ୍ତି ସାଧାରଣତଃ ଲୋକମାନେ ବୁଝିପାରନ୍ତି ନାହିଁ, ତାକୁ ଅବଜାନନ୍ତି ମା ମୂଢ଼ା ମାନସୀ ତରୁମା ସିଦ୍ଧମ, ମୂର୍ଖମାନେ ସେମାନେ ଭାବନ୍ତି ଏ ମନୁଷ୍ୟ ରୂପରେ ଆସିଛନ୍ତି, ଇଏ ମଧ୍ୟ ଗୋଟେ ଆମ ଭଳି ମନୁଷ୍ୟ, ଅବଜାନନ୍ତି ସେମାନେ ଠିକ୍ ଭାବରେ ବୁଝିପାରନ୍ତି ନାହିଁ, ସେମାନେ ବୁଝିପାରନ୍ତି ନାହିଁ ଯେ ମାମଭ୍ୟମ ପରମ ଭୟମ ଭଗବାନ ହେଉଛନ୍ତି ଏ ତ୍ରିଗୁଣର ଉର୍ଦ୍ଧ୍ୱରେ, ଏଇଟା ବୁଝିପାରନ୍ତି ନାହିଁ। କେତେବେଳେ ମନୁଷ୍ୟ ରୂପରେ ଆସନ୍ତି ଭଗବାନ, କେତେବେଳେ ତୀର୍ଯ୍ୟ ରୂପରେ ଆସନ୍ତି, ପଶୁ ରୂପରେ ଆସନ୍ତି, ଏଇ ଯେମିତି ଆସୁଛନ୍ତି ଯଜ୍ଞ ଯଜ୍ଞ ବରାହ ରୂପରେ ଆସିଛନ୍ତି, ପଶୁ ରୂପରେ ଆସିଛନ୍ତି, ଲୋକମାନେ ବୁଝିପାରନ୍ତି ନାହିଁ ସେ ଭାବନ୍ତି ଏ ଜଣେ ପଶୁ ନା, ଇଏ ହେଉଛନ୍ତି ଯଜ୍ଞ ମୂର୍ତ୍ତି। ତେଣୁ ତୀର୍ଯ୍ୟ ଋଷି କେତେବେଳେ ଋଷି ମଧ୍ୟ ଋଷି ହିସାବରେ ଆସନ୍ତି, ଋଷି ରୂପରେ ଆସନ୍ତି, ବିଭିନ୍ନ ପରଶୁରାମ ଋଷି ରୂପରେ ଆସିଥିଲେ, ବା ଦେବ ଦେବ ରୂପରେ ଭଗବାନ ଆସନ୍ତି, ଅବତାର ଗ୍ରହଣ କରନ୍ତି, ବାମନ ଦେବ ରୂପରେ ଆସିଥିଲେ, ଯଶା ଅବତାର ଜଳ ରୂପରେ ଆସିଥିଲେ ଭଗବାନ, ମୀନ ରୂପରେ ଆସିଥିଲେ। ତେଣୁ ଏହିଭଳି ଭାବରେ ପ୍ରଭୁ ଆପଣ ଯେଉଁ ବିଭିନ୍ନ ପ୍ରକାର ଅବତାର ଗ୍ରହଣ କରୁଛନ୍ତି, ଇଥମ ରୁ ତୀର୍ଯ୍ୟ ଋଷି ଦେବ ଯଶା ଅବତାରୀ ଲୋକାନ୍ ବିଭାବେ ସେ ହଂସି ଜଗତ ପ୍ରତିପାନ୍। ଆପଣ ଯେଉଁ ଆସନ୍ତି ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ, ଯେଉଁମାନେ ଆପଣଙ୍କ ଶରଣରେ ଆସିଛନ୍ତି ତାଙ୍କୁ ପାଳନ କରନ୍ତି, ଆପଣ ସମସ୍ତଙ୍କୁ ଆପଣ ପାଳନ କରନ୍ତି, କିନ୍ତୁ ଯେଉଁମାନେ ଆପଣଙ୍କର ବିରୁଦ୍ଧରେ ଯାଆନ୍ତି ଆପଣଙ୍କୁ ହତ୍ୟା କରନ୍ତି। ତେଣୁ ଲୋକାନ୍ ବିଭାବେ ସେ ହଂସି ଜଗତ ପ୍ରତିପାନ୍, ଧର୍ମ ମହାପୁରୁଷ ପାଶି ଯୁଗାନ ବୁଦ୍ଧା। ପ୍ରଭୁ ଆପଣ ପ୍ରତି ଯୁଗରେ ଆସନ୍ତି, ଧର୍ମ ସ୍ଥାପନ କରନ୍ତି। ତେଣୁ ଯଦିଓ ଆପଣ ପ୍ରତି ଯୁଗରେ ଆସନ୍ତି, କିନ୍ତୁ ଛନ୍ନ କଳୌଜ ଦବବ ତ୍ରିଯୁଗୋତ ସତ୍ୱମ, ଆପଣ ଯେଉଁ କଳିଯୁଗରେ ଆସିବେ, ସତ୍ୟଯୁଗର ଅବତାରରେ ଯେତେବେଳେ ଭଗବାନ ନୃସିଂହଦେବ ରୂପରେ ଆସିଥିଲେ, ସେହି ସମୟରେ ପ୍ରହ୍ଲାଦ କଥା କହିଛନ୍ତି ଯେ ଆପଣ ଯଦିଓ କଳିଯୁଗରେ ଆସିବେ, ଗୋଟେ ଲକ୍ଷ ଲକ୍ଷ ବର୍ଷ ପରେ ଭଗବାନ କଳିଯୁଗରେ ଆସିବେ, ଆବିର୍ଭାବ ହେବେ, ଅଲମୋଷ୍ଟ 40 ଲକ୍ଷ ବର୍ଷ ପର କଥା ସେ କହୁଛନ୍ତି ପ୍ରହ୍ଲାଦ ମହାରାଜ, ଯେ ଆପଣ କଳିଯୁଗରେ ଯେଉଁ ଆସିବେ ଛନ୍ନ ଅବତାରରେ ଆସିବେ, ଆପଣ ନିଜକୁ ଲୀଳା ପ୍ରକାଶ କରିବେ ନାହିଁ, ଭଗବାନ ବୋଲି ପ୍ରକାଶ କରିବେ ନାହିଁ, ଆପଣ ଛନ୍ନ ଅବତାରରେ ଆସିବେ। ତେଣୁ ଯଦିଓ ଆପଣ ପ୍ରତିଯୁଗରେ ଆସୁଛନ୍ତି, ଆପଣଙ୍କର ଗୋଟିଏ ନାମ ହେଉଛି ତ୍ରିଯୁଗ, ଚତୁର୍ଯୁଗ ବୋଲି କୁହାଯାଉ ନାହିଁ ଆପଣଙ୍କୁ, କାହିଁକି ଯଦିଓ ଆପଣ ଚତୁର୍ଯୁଗରେ ଆସୁଛନ୍ତି, କିନ୍ତୁ ଆପଣଙ୍କୁ ତ୍ରିଯୁଗ ବୋଲି କୁହାଯାଏ। ଏସବୁ ଗୋଟିଏ ଏତେ ଗୁରୁତ୍ୱପୂର୍ଣ୍ଣ, ଆମର ଯେତେବେଳେ ସର୍ବମ ଭଟ୍ଟାଚାର୍ଯ୍ୟ ପୁରୀ ଧାମରେ ସର୍ବମ ଭଟ୍ଟାଚାର୍ଯ୍ୟ ଯିଏକି ଥିଲେ ମାୟାବତୀ ସନ୍ନ୍ୟାସ, ମାୟାବତୀ ଗୃହସ୍ଥ ଥିଲେ, ମାୟାବତୀ ଧାରାରେ ତାଙ୍କର ସେ ଶିକ୍ଷା ଗ୍ରହଣ କରିଥିଲେ ଶଙ୍କରାଚାର୍ଯ୍ୟଙ୍କ ଧାରାରେ, କିନ୍ତୁ ସେହି ସମୟରେ ଯେଉଁ ତାଙ୍କର ଶଳା ହେବେ, ବିଣୀ ହେବେ ଗୋପୀନାଥ ଆଚାର୍ଯ୍ୟ, ସେ ଯେତେବେଳେ ଯାଇଛନ୍ତି ତାଙ୍କ ଭିତରେ ମହାପ୍ରଭୁ ଯେତେବେଳେ ଯାଇ ପହଞ୍ଚନ୍ତି ପୁରୀ ଧାମରେ, ମହାପ୍ରଭୁ ଦର୍ଶନ କରୁଛନ୍ତି ସର୍ବମ ଭଟ୍ଟାଚାର୍ଯ୍ୟ, ଭଗବାନ ମହାପ୍ରଭୁ ଯେତେବେଳେ ଦେଖୁଛନ୍ତି ଭଗବାନଙ୍କୁ, ଜଗନ୍ନାଥଙ୍କୁ ଦେଖୁଛନ୍ତି, ଜଗନ୍ନାଥ ତାଙ୍କୁ ଶ୍ୟାମସୁନ୍ଦର ରୂପରେ ଦର୍ଶନ ଦେଉଛନ୍ତି, ତେଣୁ ସେ ମୂର୍ଚ୍ଛା ହୋଇଯାଇଛନ୍ତି। ତେଣୁ ସେହି ସମୟରେ ସର୍ବମ ଭଟ୍ଟାଚାର୍ଯ୍ୟ ତାଙ୍କୁ ନିଜ ଘରକୁ ନେଇଯାଇଛନ୍ତି, ଯେଉଁ ରହିଛି ଆମର ଶ୍ୱେତ ଗଙ୍ଗା ପାଖରେ ତାଙ୍କର ଗୃହ ରହିଛି ବର୍ତ୍ତମାନ ମଧ୍ୟ, ସେଇଠି ନେଇ ତାଙ୍କର ସେ ଶୁଶ୍ରୂଷା କରୁଛନ୍ତି, ଏବଂ ଭଗବାନଙ୍କୁ ଦେଖିକି ମଧ୍ୟ ସେ ଜାଣିପାରୁନାହାନ୍ତି, ସର୍ବମ ଭଟ୍ଟାଚାର୍ଯ୍ୟ ବୁଝିପାରୁନାହାନ୍ତି। ତେଣୁ ତାପରେ ଯେତେବେଳେ ମହାପ୍ରଭୁଙ୍କର ଯେଉଁ ଅଛନ୍ତି ମୁକୁନ୍ଦ ନିତ୍ୟାନନ୍ଦ ଏମାନେ ସବୁ ନିତ୍ୟାନନ୍ଦ ପ୍ରଭୁ ଏମାନେ ସବୁ ଆସିଛନ୍ତି, ଏମାନେ ମହାପ୍ରଭୁଙ୍କର କର୍ଣ୍ଣରେ ଯେତେବେଳେ ମହାମନ୍ତ୍ର କୀର୍ତ୍ତନ କରିଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ତାପରେ ସେ ପୁଣି ଚେତନା ପ୍ରାପ୍ତ ହୋଇଛନ୍ତି। ତେଣୁ ତାପରେ ମହାପ୍ରଭୁ ବିଶ୍ରାମ ନେଉଥିବା ସମୟରେ ତାଙ୍କ ଭିତରେ ଆଲୋଚନା ଚାଲିଛି, ସର୍ବମ ଭଟ୍ଟାଚାର୍ଯ୍ୟ ଏବଂ ଗୋପୀନାଥ ଆଚାର୍ଯ୍ୟ, ସେ କହୁଛନ୍ତି ଗୋପୀନାଥ ଆଚାର୍ଯ୍ୟ କହିଲେ ଇଏ ସ୍ୱୟଂ ଭଗବାନ, ନା 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 ସ୍ୱୟଂ ଭଗବାନ ନୁହଁ, କାହିଁକି ନା ଇଏ କଳିଯୁଗରେ କ'ଣ ଆସିବେ କି, ତାଙ୍କ ପାଇଁ ଗୋଟିଏ ଭଗବାନ ଗୋଟିଏ ନାମ ହେଉଛି ତ୍ରିଯୁଗ। ତେଣୁ ଗୋପୀନାଥ ଆଚାର୍ଯ୍ୟ ଏବଂ ସର୍ବମ ଭଟ୍ଟାଚାର୍ଯ୍ୟ ଭିତରେ ଏ ବିଷୟରେ ବହୁତ ଆଲୋଚନା ହୋଇଛି ସବୁ। ଏ ତ୍ରିଯୁଗର ଅର୍ଥ ହେଉଛି ନୁହଁ ଯେ ଭଗବାନ କଳିଯୁଗରେ ଆସନ୍ତି ନାହିଁ, କଳିଯୁଗରେ ଭଗବାନ ଆସନ୍ତି କିନ୍ତୁ ଛନ୍ନ ଅବତାରରେ ଆସନ୍ତି, ସେଥିପାଇଁ ତାଙ୍କ ନାମ ହେଉଛି ତ୍ରିଯୁଗ, ଏ ବିଷୟରେ ବହୁତ ଆଲୋଚନା ହୋଇଛି। ତାପରେ ଅନ୍ତିମରେ କହିଲେ ଗୋପୀନାଥ ଆଚାର୍ଯ୍ୟ, ଆପଣ ବୁଝିପାରିବେ ନାହିଁ ଭଗବାନଙ୍କୁ, ଆପଣ ମାୟାବାଦୀ ଧାରାରେ ଅଛନ୍ତି, ଭଗବାନ କୃପାପ୍ରାପ୍ତ ହେଲେ ହିଁ ଆପଣ ଭଗବାନ ବୁଝିପାରିବେ। ତେଣୁ ଅନ୍ତିମରେ ଯେତେବେଳେ ମହାପ୍ରଭୁ ତାଙ୍କୁ କୃପା କରିଛନ୍ତି, ସେତେବେଳେ ସର୍ବମ ଭଟ୍ଟାଚାର୍ଯ୍ୟ ବୁଝିପାରିଛନ୍ତି ପ୍ରକୃତରେ ଆପଣ ହେଉଛନ୍ତି ଭଗବାନ, ତାଙ୍କୁ ସବୁ ବିଭିନ୍ନ ସ୍ତୁତି କରିଛନ୍ତି। ତେଣୁ ମାୟାବାଦୀମାନେ ସେମାନେ ନିଜକୁ ଭଗବାନ ସହିତ ସମାନ ବୋଲି ଭାବନ୍ତି। ତେଣୁ ଏଇ ଯେଉଁ ଭଗବାନଙ୍କର ମୂର୍ତ୍ତି, ଇଏ ହେଉଛି ଯଜ୍ଞ ମୂର୍ତ୍ତି, ଇଏ ଆମ ଭଳି ଶରୀର ନୁହଁ, ତାଙ୍କୁ ଭଗବାନଙ୍କର। ତେଣୁ ଯେଉଁମାନେ ଜ୍ଞାନୀମାନେ ଯେଉଁମାନେ ମହାତ୍ମା ନୁହନ୍ତି, ସେମାନେ ଏଇଭଳି ଭାବରେ କିନ୍ତୁ ନିଜକୁ ଭଗବାନ ସହିତ ଏକ ବୋଲି ବା ଆରାଧନା ଭଗବାନଙ୍କ ଆରାଧନା କରନ୍ତି, ଏକତ୍ୱେନ କେତେବେଳେ ପୃଥକ୍ତ୍ୱେନ, କେତେବେଳେ ଭଗବାନ ଏବଂ ଆମ ଭିତରେ ତଫାତ୍ ବୋଲି ଭାବିକରି ଦ୍ୱୈତବାଦରେ ଭଗବାନଙ୍କ ଆରାଧନା କରନ୍ତି, ଏହିଭଳି ଭାବରେ କେତେବେଳେ ବିଶ୍ୱରୂପରେ ଭଗବାନଙ୍କ ଆରାଧନା କରନ୍ତି। ଏମାନେ ଜ୍ଞାନୀମାନେ ଏମାନେ ପ୍ରକୃତରେ ମହାତ୍ମା ନୁହନ୍ତି, ଏମାନେ ଭକ୍ତ ନୁହନ୍ତି। ତେଣୁ ବିଧୁର ଯିଏକି ସିଏ ହେଉଛନ୍ତି ମହାଜନ, ସେ ଜାଣନ୍ତି ଭଗବାନଙ୍କ ବିଷୟରେ ଜାଣନ୍ତି। ତେଣୁ ସେ ମହାଜନ, ସେ ଯମରାଜ ଥିଲେ, ସେ ମହାଜନ ଭଗବାନ ମହାଜନ ଯେନ ଗତର୍ଷ ପନ୍ଥା, ମହାଜନମାନେ ଭଗବାନଙ୍କ ତତ୍ତ୍ୱରେ ଜାଣନ୍ତି। ଭାଗବତରେ ଯେତେବେଳେ ଏମିତିକି ଯମରାଜକୁ ଦୂତମାନେ ମଧ୍ୟ ଜାଣିପାରିଲେ ନାହିଁ ଧର୍ମ ବିଷୟରେ, ଭଗବାନ ବିଷୟରେ ତ କଥା ଛାଡ଼ନ୍ତୁ, ଧର୍ମ ବିଷୟରେ ମଧ୍ୟ ଧର୍ମରାଜଙ୍କ ଦୂତମାନେ ଜାଣିପାରିଲେ ନାହିଁ ଠିକ୍ ଭାବରେ ଧର୍ମ କ'ଣ। ତେଣୁ ଯେତେବେଳେ ଭଗବାନଙ୍କର ଯେଉଁ ପାର୍ଷଦମାନେ ଯାଇ ପହଞ୍ଚନ୍ତି, ବିଷ୍ଣୁଙ୍କର 4 ଜଣ ଦୂତ ଯାଇ ପହଞ୍ଚନ୍ତି, ଯବରାଜ ଦୂତ ତିନିଗଣ ଦୂତଙ୍କ ସହିତ ଆଲୋଚନା ହୋଇଛି। ସେ ବିଷୟରେ ଧର୍ମ ବିଷୟରେ ଆଲୋଚନା ସବୁ ଚାଲିଛି। ଧର୍ମ କ'ଣ, ପ୍ରକୃତରେ ଧର୍ମ କ'ଣ? ଯଦିଓ ଯମରାଜ ଦୂତମାନେ ଜାଣନ୍ତି ଧର୍ମ, ବେଦରେ ଧର୍ମ ବିଷୟରେ କୁହାଯାଇଛି, ବେଦ ପ୍ରଣୀତ ଧର୍ମ, ବେଦରେ ଧର୍ମ ବିଷୟରେ କୁହାଯାଇଛି, ଏବଂ ଯେଉଁଟା ନିଷିଦ୍ଧ କରାଯାଇଛି ସେ ହେଉଛି ଅଧର୍ମ ବା ପାପ, ଏ ବିଷୟରେ ତାଙ୍କର ଜ୍ଞାନ ଅଛି। କିନ୍ତୁ ବହୁତ ଭାଗବତ ଜ୍ଞାନ, ଭାଗବତ ଧର୍ମ ଯେଉଁଟା ବହୁତ ସୂକ୍ଷ୍ମ ଧର୍ମ, ସୂକ୍ଷ୍ମ ତତ୍ତ୍ୱ, ଏଇଟାକୁ ସେମାନେ ଜାଣିନଥିଲେ। ତେଣୁ ସେହି ସୂକ୍ଷ୍ମ ତତ୍ତ୍ୱ ବିଷୟରେ, ଭାଗବତ ଧର୍ମ ବିଷୟରେ ଭଗବାନ ବିଷ୍ଣୁଙ୍କର ଯେଉଁ ପାର୍ଷଦମାନେ ଅଛନ୍ତି ସେ ସବୁ ତାଙ୍କୁ କହିଲେ, ପ୍ରକୃତରେ ତୁମେ ଜାଣିନ ଧର୍ମ କ'ଣ, ଅୟଙ୍ଗୀକୃତ ନିର୍ବେଶ, ତୁମେ ଯେଉଁ କହୁଛ ଧର୍ମ ତତ୍ତ୍ୱ ଆଲୋଚନା କରିକିରି, ବେଦର ତତ୍ତ୍ୱ ଆଲୋଚନା କରି କହୁଛ ଇଏ ହେଉଛି ଅଜାମଳ, ଇଏ ହେଉଛି ପାପୀ ବ୍ୟକ୍ତି, ଅଧର୍ମ ବ୍ୟକ୍ତି, କିନ୍ତୁ ଇଏ ବର୍ତ୍ତମାନ ଧର୍ମ ଧାର୍ମିକ ବ୍ୟକ୍ତିରେ ପରିଣତ ହୋଇଯାଇଛନ୍ତି, ଅୟଙ୍ଗୀକୃତ ନିର୍ବେଶ, ଏ ସମସ୍ତ ପାପକର୍ମ ପ୍ରାୟଶ୍ଚିତ କରିସାରିଛନ୍ତି। ତେଣୁ ଯମରାଜ ଦୂତମାନେ ବୁଝିପାରୁନାହାନ୍ତି କେତେବେଳେ ପାପକର୍ମ ପ୍ରାୟଶ୍ଚିତ କଲେ, ବହୁତ ପ୍ରକାର ପ୍ରାୟଶ୍ଚିତ ରହିଛି, ବେଦରେ ବର୍ଣ୍ଣନା କରାଯାଇଛି, ବିଭିନ୍ନ ପ୍ରକାର ପ୍ରାୟଶ୍ଚିତ ବର୍ଣ୍ଣନା କରାଯାଇଛି। ଇଏ ତ ବର୍ତ୍ତମାନ ଏ ମୃତ୍ୟୁ ମୁଖରେ ପଡ଼ିଛି, 88 ବର୍ଷ ହୋଇଗଲାଣି, ଇଏ ତ ପାପ କାର୍ଯ୍ୟ ଜାରି ରଖିଛି, ଏପର୍ଯ୍ୟନ୍ତ ପାପ କାର୍ଯ୍ୟ ସେ ସେଇଠି ତା'ର, କେତେବେଳେ ସେ ପ୍ରାୟଶ୍ଚିତ କଲା ମନେ ମନେ ଭାବୁଛ ନା, ଯତ୍ ବ୍ୟାଜହାର ବିବସ, ଯେତେବେଳେ ସେ ତୁମେ ଯେତେବେଳେ ନେଇଯାଉଥିଲ ତା'ର ଯେଉଁ ଅନ୍ତ ଶରୀର ରହିଛି ଲିଙ୍ଗ ଶରୀରକୁ ପାସରେ ବଦ୍ଧ କରି ନେବା ପାଇଁ ବସୁଥିଲ, ସେହି ସମୟରେ ବିବସ ଭାବରେ ସେ ଭଗବାନଙ୍କର ନାମ ନେଇଛି, ଯତ୍ ବ୍ୟାଜହାର ବିବସ ନାମ ସ୍ୱସ୍ଥ ହାନି ହରେ, ଭଗବାନଙ୍କ ନାମ ହରିଙ୍କର ନାମ ନେଇଛି, ନାରାୟଣ ନାମ ନେଇଛି, ସେ ସ୍ୱସ୍ଥ ହାନ ସମସ୍ତ କିଛି ମଙ୍ଗଳ ପ୍ରଦାନ କରିଛି, ସେ ନାମ ଦ୍ୱାରା ପ୍ରାପ୍ତ ହୋଇଛି। ତେଣୁ ଯମରାଜ ଦୂତମାନେ ଆହୁରି ବୁଝିପାରୁନାହାନ୍ତି, ସେ କହିଲେ ସେ ତ ହରିଙ୍କର ନାମ ନେଇନି, ସେ ତ ପୁଅକୁ ଡାକି କହିଛି ନାଁ ନେଇଛି, ନା ଇଏ ହେଉଛି ଭଗବାନଙ୍କର ନାମ ଭାଷ ସ୍ତର, ସାଙ୍କେତ୍ୟ ପାରିଆ ସମସ୍ତ ବଂଘେଳନ୍ୟ ବା ବୈକୁଣ୍ଠ ନାମ ଗ୍ରହଣ ମାସିଷ ଅବହରଣ ବିଦୁ, ଏ ଚାରି ପ୍ରକାର ନାମ ଭାଷ ରହିଛି, ଏ ସଙ୍କେତ କରି ନାମ ନେଇଛି ମାନେ ନାମ ଭାଷ ସ୍ତର ପ୍ରାପ୍ତ ହୋଇଯାଇଛି ସିଏ। ତେଣୁ ସାଙ୍କେତ୍ୟ କିଏ ପରିହାସ ମଧ୍ୟ ଭଗବାନଙ୍କ ନାମ ନେଉଛି, କିଏ ଡ୍ରାମାରେ ରୋଲ୍ କରିକି ଭଗବାନଙ୍କ ନାମ ନେଉଛି, କିଏ ହେଳାରେ ଭଗବାନଙ୍କ ନାମ ନେଉଛି, କିନ୍ତୁ ଯାହାହେଲେ ମଧ୍ୟ ଏ ସାଙ୍କେ ଏ ଯେଉଁ ନାମ ଭାଷ ସ୍ତର ସେମାନେ ପ୍ରାପ୍ତ ହେଉଛନ୍ତି। ତେଣୁ ଯମରାଜ ଦୂତମାନେ ଆହୁରି ବୁଝିପାରିଲେ ନାହିଁ, ତାଙ୍କର ସନ୍ଦେହ ରହିଗଲା। ତେଣୁ ଯଦିଓ ସେ ଅଜାମଳକୁ ଛାଡ଼ି ଦେଇ ପଳେଇ ଆସିଛନ୍ତି, କିନ୍ତୁ ତାଙ୍କର ସନ୍ଦେହ ଦୂର ହୋଇପାରୁନାହିଁ। ତେଣୁ ଯମରାଜ ସ୍ୱୟଂ ଯମରାଜ ତାଙ୍କୁ କହୁଛନ୍ତି, ପ୍ରକୃତରେ ଦୂତମାନେ ତୁମେ ଜାଣିନ ଧର୍ମକୁ ବିଷୟରେ, ତୁମେ ଠିକ ଭାବେ ବୁଝିନ ଧର୍ମକୁ, ସାକ୍ଷାତ ଭଗବତ ପ୍ରଣୀତମ, ଧର୍ମ ହେଉଛି ଯାହା ଭଗବାନ ପ୍ରଣୟନ କରିଛନ୍ତି ସିଏ ହେଉଛି ଧର୍ମ, ଯାହା ଭଗବାନ କାର୍ଯ୍ୟ କରନ୍ତି ସିଏ ହେଉଛି ଧର୍ମ ଅଧର୍ମ। ତେଣୁ ଏଇ ଯେଉଁ ଧର୍ମ ତତ୍ତ୍ୱ, ତେଣୁ ତାଙ୍କର ଦୂତମାନେ ଭାବୁଛନ୍ତି ତାହେଲେ ପ୍ରଭୁ କିଏ ଜାଣିଛନ୍ତି ଭଗବାନଙ୍କ ତତ୍ତ୍ୱ, ନା ମହାଜନମାନେ ଜାଣିଛନ୍ତି ଧର୍ମର ତତ୍ତ୍ୱ, ସ୍ୱୟମ୍ଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳି ବୟାସ କି ବୟମ, ଯମରାଜ କହୁଛନ୍ତି ବୟମ କହିଲେ ମୁଁ ମଧ୍ୟ ଏହିସବୁ ଧର୍ମତତ୍ତ୍ୱ ଜାଣନ୍ତି, ଏଇ ଯେ ବିଦୁର ସେ ଧର୍ମତତ୍ତ୍ୱ ଜାଣିଛନ୍ତି। ତେଣୁ ଦ୍ୱାଦଶ ହେଇଛି ବିଜାନିମ ଧର୍ମାନ ଭାଗବତାନ ଭଟ୍ଟା, ଏଇ ଯେଉଁ ସୂକ୍ଷ୍ମ ଧର୍ମ, ଏ ଯେଉଁ ଭାଗବତ ଧର୍ମ, ଏଇଟାକୁ ଦ୍ୱାଦଶ ମହାଜନମାନେ ଜାଣନ୍ତି। ଏବଂ ଗୁହ୍ୟମ ବିଶୁଦ୍ଧମ ଦୁର୍ବୋଧ୍ୟମ, ଇଏ ଭାଗବତ ଧର୍ମ ହେଉଛି ବହୁତ ଗଭୀର ତତ୍ତ୍ୱ, ବିଶୁଦ୍ଧ ଧର୍ମ ଇଏ, ଏବଂ ଗୁହ୍ୟମ ବିଶୁଦ୍ଧମ ଦୁର୍ବୋଧ୍ୟମ, ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ। ତେଣୁ ମହାଜନ ଦିନ ଗଥ ସପନ୍ଥା ଗୁହ୍ୟମ ବିଶୁଦ୍ଧ ଦୁର୍ବୋଧ୍ୟମ ଯଜ୍ଞାତ ଅମୃତମ ସ୍ମୃତେ, ଏ ଦ୍ୱାଦଶ ମହାଜନମାନେ ଏଇଟାକୁ ଜାଣିଛନ୍ତି, ଯେଉଁମାନେ ମହାଜନଙ୍କର ଶରଣରେ ଆସିବେ ସେମାନେ ମଧ୍ୟ ଏ ତତ୍ତ୍ୱକୁ ଜାଣିବେ। ତେଣୁ ବିଦୁର ଜାଣିଛନ୍ତି ଭଗବାନଙ୍କ ତତ୍ତ୍ୱକୁ, ଭଗବତ ତତ୍ତ୍ୱକୁ ଜାଣିଛନ୍ତି, ଭଗବାନ ଲୀଳାରେ ସାମିଲ ହେବା ପାଇଁ ତାଙ୍କର ଇଚ୍ଛା ଥିଲା, ସେଥିପାଇଁ ସେ ମାଣ୍ଡୁକ ମୁନିଙ୍କ ଅଭିଶାପରେ ସେ ଆସି ଏଇ ଲୀଳାଟି କରୁଛନ୍ତି, ଭଗବାନଙ୍କ ସେବାରେ ଭଗବାନ ଲୀଳାରେ ସାମିଲ ହୋଇଛନ୍ତି। ଭଗବାନ ତୃତୀୟ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ଆସିଥିଲେ ଶାନ୍ତିଦୂତ ହିସାବରେ, ଯୁଧିଷ୍ଠିର ମହାରାଜ ଚିନ୍ତା କରୁଥିଲା ତାଙ୍କୁ ବାନ୍ଧିଦେବି, ପାଣ୍ଡବମାନଙ୍କ ପକ୍ଷ ନେଇ ଆସିଛି, ଶାନ୍ତି ପ୍ରଥା ବାଣୀକି ଆସିଛି, ତାକୁ ବାନ୍ଧିଦେବି, ଯଦିଓ ତାଙ୍କର ସମୁଦି ହେବେ ସମୁଦିକୁ ବାନ୍ଧିଦେବି ବୋଲି ଚିନ୍ତା କରୁଥିଲା। ତେଣୁ ଭଗବାନ ତାଙ୍କୁ ବିଶ୍ୱରୂପ ଦେଖାଇଲେ, ଏବଂ ଯୁଧିଷ୍ଠିର ଚିନ୍ତା ଦୁର୍ଯ୍ୟୋଧନ ଚିନ୍ତା କରିଥିଲା, ଯଦି ମଧ୍ୟ ନ ବାନ୍ଧି ପାରିବି ତାହେଲେ ବହୁତ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ତାଙ୍କୁ ଏଭଳି ଆପ୍ୟାୟିତ କରିଦେବି, ସେ ମୋ ପକ୍ଷରେ ପଳାଇବେ, ପାଣ୍ଡବମାନଙ୍କ ପକ୍ଷ ଛାଡ଼ିଦେବେ। ତେଣୁ ବହୁତ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିଥିଲେ, ରାଜଭୋଗ ପ୍ରସ୍ତୁତ କରିଥିଲେ, କିନ୍ତୁ ଭଗବାନ ସେଠି ଖାଦ୍ୟ ଗ୍ରହଣ କଲେ ନାହିଁ, ଆସି ବିଦୁରଙ୍କ ଘରେ ଆସି ଖାଦ୍ୟ ଗ୍ରହଣ କରୁଛନ୍ତି। କିଭଳି ଖାଦ୍ୟ ନା ତାଙ୍କର ପତ୍ନୀ ବିଦୁରାଣୀ କଦଳୀ ଚୋପା ଦେଉଛନ୍ତି ତାଙ୍କ ଭଗବାନ ଖାଇବା ପାଇଁ, କଦଳୀ ଫିଙ୍ଗି ଦେଉଛନ୍ତି, ଏତେ ଭାବରେ ଭଗବାନ ସେଠି କଦଳୀ ଚୋପା ଗ୍ରହଣ କରୁଛନ୍ତି। ଯେଉଁ କୁହାଯାଇଛି ଦୁର୍ଯ୍ୟୋଧନଙ୍କୁ ଭୋଗ ନା ଖାଅ, ରୁଖା ଶାଗ ବିଦୁର ଘର ଖାଅ, ଏସେ ପ୍ରେମ ପୂଜାରୀ ରାଧେ ଶ୍ୟାମ ଶ୍ୟାମ ଶ୍ୟାମ। ଭଗବାନ ଏଭଳି ଭାବରେ ବିଦୁରଙ୍କ ପ୍ରତି କେତେ ତାଙ୍କର ରହିଛି, ଅନ୍ତିମରେ ଭଗବାନ ଏ ସର୍ବତ୍ୟାଗ କରି ଯାଉଛନ୍ତି ବା ଏ ଭୌତିକ ଜଗତକୁ ତ୍ୟାଗ କରି ଯାଉଛନ୍ତି, ସେତେବେଳେ ସେ ବିଦୁର କଥା ଚିନ୍ତା କରୁଛନ୍ତି। ଆମେ ଜୀବମାନେ ଯେତେବେଳେ ଶରୀର ତ୍ୟାଗ କରିବା ସେତେବେଳେ ଆମର ଜୀବନର ସାର୍ଥକ ସେତିକି ସେତିକିବେଳେ ଆସିବ ଯେତେବେଳେ ଆମେ ଭଗବାନଙ୍କ ସ୍ମରଣ କରିପାରିବା। ଯେମ ଅନ୍ତକାଳେ ଚମାମିବ ସ୍ମରଣ ମୁକ୍ତା କଳେବରମ ଜୟ ପ୍ରାୟତି ସମଦ୍ଭାବ ଜାତି ନା ସ୍ତୋତ୍ର ସଂଶୟ। ଭଗବଦ୍ଗୀତା ଅଷ୍ଟମ ଅଧ୍ୟାୟରେ ଅର୍ଜୁନ ପଚାରୁଛନ୍ତି, ପ୍ରଭୁ କେମିତି ଆମେ ଆପଣଙ୍କୁ ଅନ୍ତଃସଙ୍ଗ ଚିନ୍ତା କରି ଜାଣିପାରିବୁ। ତେଣୁ ଭଗବାନ ଉତ୍ତର ଦେଉଛନ୍ତି, ଯଦି ଅନ୍ତ ସମୟରେ ମୋର ଯଦି ଚିନ୍ତା କରି ଶରୀର ତ୍ୟାଗ କରିବ ତାହେଲେ ମୋ ପାଖକୁ ନିଶ୍ଚିତ ଭାବରେ ଆସିବ, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଭଗବାନ ଯେତେବେଳେ ଦେହ ତ୍ୟାଗ କରୁଛନ୍ତି ବା ତାଙ୍କ ଭୌତିକ ଜଗତକୁ ତ୍ୟାଗ କରୁଛନ୍ତି, ଯେଉଁ ଶରୀର ତ୍ୟାଗ କରୁଛନ୍ତି, ମାୟା ଶରୀରଟେ ଛାଡ଼ିଦେଇ ଯାଇଛନ୍ତି, ତାଙ୍କ ନିଜ ଶରୀର ସ୍ୱଧାମ ନିଜ ସ୍ୱଧାମ ସ୍ୱ ଶରୀରରେ ଭଗବାନ ଯାଇଛନ୍ତି ତାଙ୍କ ଧାମକୁ। ତେଣୁ ଏ ଶରୀରଟି ଯେଉଁ ରହିଛି ମାୟା ଶରୀର ସେ ତ୍ୟାଗ କରି ପଳେଇଲେ ଭଗବାନ। ତେଣୁ ଭଗବାନ ବୋଲେ ଏ ଭୌତିକ ଜଗତକୁ ତ୍ୟାଗ କରି ଯାଉଛନ୍ତି, ସେତେବେଳେ ସେ କାହା କଥା ଚିନ୍ତା କରୁଛନ୍ତି, ତାଙ୍କର ଭକ୍ତଙ୍କ କଥା ଚିନ୍ତା କରୁଛନ୍ତି, ବିଦୁରଙ୍କ କଥା ଚିନ୍ତା କରୁଛନ୍ତି। ଯଦି ସେ ସମସ୍ତ ଜ୍ଞାନ ପ୍ରଦାନ କରିଛନ୍ତି ମୈତ୍ର ମୁନିଙ୍କୁ ଏବଂ ଉଦ୍ଧବଙ୍କୁ, ଭାଗବତ ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯିବ, ସେତେବେଳେ ସେ ଅନ୍ତିମରେ କହୁଛନ୍ତି ଏ ଜ୍ଞାନକୁ ମୈତ୍ର ମୁନି ତୁମେ ବିଦୁରଙ୍କୁ ପ୍ରଦାନ କରିବ। ତେଣୁ ବିଦୁର ଭଗବାନ କେତେ ପ୍ରିୟ ହୋଇଥିଲେ ଆମେ ଜାଣିବା। ତେଣୁ ସେହି ବିଦୁର ବର୍ତ୍ତମାନ ପଚାରୁଛନ୍ତି ମୈତ୍ର ମୁନିକୁ, ପ୍ରଭୁ ତେନେଇବ ତୁ ମୁନି ଶ୍ରେଷ୍ଠ, ହେ ମୁନି ଶ୍ରେଷ୍ଠ ମୈତ୍ର ମୁନି କୌସାରବ ବୋଲି ତା ପୂର୍ବ ଶ୍ଳୋକରେ କୁହାଯାଇଛି, କୌସାର କୁସାରବଙ୍କ ପୁତ୍ର ଏ କୌସାରବ ମୈତ୍ର ମୁନି ଏ ଦୁଇ ସ୍ଥାନରୁ ଏ ଭାଗବତ କଥା ଶ୍ରବଣ କରିଛନ୍ତି, ଭଗବାନଙ୍କ ମୁଖରୁ ସ୍ୱୟଂ ଶ୍ରୀ ମୁଖରୁ ଭଗବାନଙ୍କର ଶ୍ରବଣ କରିଛନ୍ତି, ତା ବାଦେ ପରାଶର ଋଷିଙ୍କ ଠାରୁ ଏହି ପରମ୍ପରାରେ ଶଙ୍କର୍ଷଣଙ୍କ ପରମ୍ପରାରେ ସେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି। ତେଣୁ ବିଦୁର ତାଙ୍କୁ କହୁଛନ୍ତି ହେ ମୁନି ଶ୍ରେଷ୍ଠ, ମୁନି ମୁନି କହିଲେ ମନନଶୀଳ, ମନରେ ସବୁବେଳେ ଆମେ ଚିନ୍ତା କରୁଛେ, କିଛି ନା କିଛି ଚିନ୍ତା କରୁଛେ, କିନ୍ତୁ ଶ୍ରେଷ୍ଠ ମୁନି କେଉଁମାନେ ଯେଉଁମାନେ ଭଗବାନଙ୍କ ବିଷୟରେ ଚିନ୍ତା କରନ୍ତି, ମନମନା ଭବ ମନରେ ଗୌର ହୁଅ ମୋତେ ଚିନ୍ତା କର ମନମନା ଭବ, ଇଏ ହେଉଛି ଶ୍ରେଷ୍ଠ ମୁନି, ଯେଉଁମାନେ ମନରେ ଭଗବାନଙ୍କ ବିଷୟରେ ଚିନ୍ତା କରନ୍ତି ଇଏ ହେଉଛି ମୁନି ଶ୍ରେଷ୍ଠ, ମୁନି ପୁଙ୍ଗବାନା ଇଏ ହେଉଛି ମୁନି ଶ୍ରେଷ୍ଠ କେଉଁମାନେ ନା ଯେଉଁମାନେ ମନରେ ଭଗବାନଙ୍କ ବିଷୟରେ ସ୍ମରଣ କରନ୍ତି। ଯେମିତି ଆମର ଭାଗବତ ନବସ୍କନ୍ଧରେ ବର୍ଣ୍ଣନା କରାଯିବ, ଅମ୍ବରୀଶ ମହାରାଜ ସବୁବେଳେ ଭଗବାନଙ୍କୁ ସ୍ମରଣ କରୁଥିଲେ ମନରେ, ସବୈ ମନା କୃଷ୍ଣ ପଦାରବିନ୍ଦୟୋ ବଚାଂସି ବୈକୁଣ୍ଠ ଗୁଣାନୁବର୍ଣ୍ଣନେ କରୋ ହରିର୍ମନ୍ଦିର ମାର୍ଜନାଦିଷୁ ଶ୍ରୁତିଂ ଚକାରା ଚିତ ସତ୍ୱତୋଦୟ। ଭକ୍ତିର ନଅଟି ଅଙ୍ଗଯାକ ସେ ପାଳନ କରୁଥିଲେ, ଯଦିଓ ସମଗ୍ର ପୃଥିବୀର ସମ୍ରାଟ ଥିଲେ ମନରେ ସବୁବେଳେ ଭଗବାନଙ୍କୁ ସ୍ମରଣ କରୁଥିଲେ, ସବୈ ମନା କୃଷ୍ଣ ପଦାରବିନ୍ଦୟୋ ବଚାଂସି ବୈକୁଣ୍ଠ ଗୁଣାନୁବର୍ଣ୍ଣନେ, ବଚନ ଦ୍ୱାରା ସେ ଭଗବାନଙ୍କର ଗୁଣଗାନ କରୁଥିଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, କରୋ ହରେ ମନ୍ଦିର ମାର୍ଜନାଂଶୁ ନିଜ ହସ୍ତ ଦ୍ୱାରା ମନ୍ଦିର ମାର୍ଜନ କରୁଥିଲେ, ନିଜେ କରୁଥିଲେ, ଯଦିଓ ସେ ପୃଥିବୀର ସମ୍ରାଟ କିନ୍ତୁ ତଥାପି ନିଜେ ମାର୍ଜନ କରୁଥିଲେ, ଅନ୍ୟ ସେବକ ଦ୍ୱାରା କରୁନଥିଲେ, ନିଜେ ମାର୍ଜନ କରୁଥିଲେ ଭଗବାନଙ୍କର ମନ୍ଦିର ମାର୍ଜନ। ଏବଂ ଶ୍ରୁତିଂ ଚକାରା ଚୁତ ସତ୍କଥୋଦୟ, ଭଗବାନଙ୍କର କଥା ସତ୍କଥା ସବୁ ଯେଉଁ ରହିଛି ଶ୍ରବଣ ମାଧ୍ୟମରେ ଭଗବାନ କଥା ଶ୍ରବଣ କରୁଥିଲେ, ଏଇଭଳି ଭାବରେ ଭକ୍ତିର ନଅଟି ଅଙ୍ଗ ନିଜେ ପାଳନ କରୁଥିଲେ ଯାଜନ କରୁଥିଲେ ଅମ୍ବରୀଶ ମହାରାଜ, ଶ୍ରେଷ୍ଠ ଭକ୍ତ ଭଗବାନଙ୍କର। ତେଣୁ ସେଇଭଳି ଭାବରେ ମୈତ୍ରମୁନି ମଧ୍ୟ ଭଗବାନଙ୍କୁ ସ୍ମରଣ କରୁଛନ୍ତି, ସେଥିପାଇଁ ମୁନିଶ୍ରେଷ୍ଠ ବୋଲି କୁହାଯାଇଛି। ବିଦୁର ତାଙ୍କୁ ସମ୍ବୋଧନ କରୁଛନ୍ତି, ହେ ମୁନିଶ୍ରେଷ୍ଠ ତେନେଇବ ସେଇ ଭଗବାନଙ୍କ ଦ୍ୱାରା ଯେଉଁ ହରି ଯିଏକି ଯଜ୍ଞମୂର୍ତ୍ତିରେ ଆଦି ଦୈତ୍ୟ ହିରଣ୍ୟାକ୍ଷ ଯିଏକି ଆଦି ଦୈତ୍ୟ, ହିରଣ୍ୟାକ୍ଷ ଏବଂ ହିରଣ୍ୟକଶିପୁ ଏ ଦୁଇ ଜଣ ଆଦି ଦୈତ୍ୟ ବୋଲି କୁହାଯାଉଛି। ତେଣୁ ଏମାନଙ୍କୁ ଭଗବାନ ଯେଉଁ ହତ୍ୟା କଲେ, ହତ ଇତି ଅନୁସୁଶ୍ରମ ଆପଣ କହିଲେ, ବର୍ଣ୍ଣନା କଲେ, ମୁଁ ଆପଣଙ୍କୁ ଶ୍ରବଣ କଲି ଭଗବାନ ତାଙ୍କୁ ହତ୍ୟା କଲେ। ତେଣୁ ଏ ବିଷୟରେ ଟିକେ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ, ଯେଉଁମାନେ ଜାଣିପାରୁନାହାନ୍ତି ଠିକ୍ ଭାବରେ ସେମାନେ ତାଙ୍କର ସନ୍ଦେହ ହେଉଛି କେମିତି ଆଦି ଯେତେବେଳେ ସ୍ୱାମୀ ମନୁ ଆସିଲେ ପୃଥିବୀ କେମିତି ରସାତଳ ହୋଇଗଲା, ପୁଣି ଆଦି ଦୈତ୍ୟ ହିରଣ୍ୟାକ୍ଷ କେମିତି ଆସିଲା, ସୃଷ୍ଟି ତ ହୋଇନଥିଲା, ହିରଣ୍ୟାକ୍ଷ କେଉଁଠୁ ଆସିଲା। ତେଣୁ ପ୍ରକୃତରେ ଭଗବାନ ଯେତେବେଳେ ହିରଣ୍ୟାକ୍ଷ ବଧ କରିଛନ୍ତି, ଇଏ ହେଉଛି ଷଷ୍ଠ ମନ୍ୱନ୍ତର, ଯିଏକି ଚାକ୍ଷୁଷ ମନ୍ୱନ୍ତର। ବର୍ତ୍ତମାନ ସପ୍ତମ ମନୁଙ୍କର ସମୟ ଚାଲିଛି, ଆଉ ପୂର୍ବ ଯିଏ ମନୁ ଥିଲେ ଚାକ୍ଷୁଷ ମନୁ, ତାଙ୍କର ସମୟରେ ଭଗବାନ ଏଇ ହିରଣ୍ୟାକ୍ଷ ବଧ କରିଥିଲେ। ତେଣୁ ଏଇ ଚାକ୍ଷୁଷ ମନ୍ୱନ୍ତର କଥା ମନ୍ୱନ୍ତରରେ ଭଗବାନ ରକ୍ତ ବରାହରେ ଆସିଛନ୍ତି, ଦୁଇଟି ରଙ୍ଗ ଧାରଣ କରିଛନ୍ତି। ପ୍ରଥମେ ଯେତେବେଳେ ଆସିଥିଲେ ଶ୍ୱେତ ବରାହ ରୂପରେ ଆସିଥିଲେ, ଶୁକ୍ଳବର୍ଣ୍ଣ ଭଗବାନ ସତ୍ୟଯୁଗରେ ଶୁକ୍ଳବର୍ଣ୍ଣ ଧାରଣ କରନ୍ତି, ତ୍ରେତା ଯୁଗରେ ରକ୍ତବର୍ଣ୍ଣ ଧାରଣ କରନ୍ତି। ତେଣୁ ଏଇ ଯେଉଁ ଲୀଳାଟି ହେଇଥିଲା, ଏଇ ଲୀଳାଟି ସେଇ ତ୍ରେତା ଯୁଗରେ ହେଇଥିବ, ଆପଣ ପଚାରୁଥିଲେ ନା, ଏଇଟା ତ୍ରେତା ଯୁଗରେ ଭଗବାନ ରକ୍ତବର୍ଣ୍ଣ ଧାରଣ କରନ୍ତି, ଏଇଠି ପର୍ବଟି କୁହାଯାଇଛି ରକ୍ତବର୍ଣ୍ଣରେ ଆସିଥିଲେ ବୋଲି। ତେଣୁ ଏଇଟା ତ୍ରେତା ଯୁଗରେ, ସେଥିପାଇଁ ଆମେ ଭାବୁଛେ ତ୍ରେତା ଯୁଗର ଲୀଳାଟି ହେଇଥିବ। ସତ୍ୟଯୁଗରେ ଭଗବାନ ଆସିଥିଲେ, ଶୁକ୍ଳ ରୂପରେ ଆସନ୍ତି ଭଗବାନ, ତ୍ରେତା ଯୁଗରେ ଶୁକ୍ଳ ରକ୍ତ ତଥା ପିତ ଇଦାନୀ କୃଷ୍ଣତାଙ୍ଗତା, ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଯେତେବେଳେ ଗର୍ଗମୁନି ଭଗବାନଙ୍କ ନାମକରଣ କରୁଛନ୍ତି ସେତେବେଳେ ସେ ଏ କଥା କହିଛନ୍ତି, ଭଗବାନଙ୍କ ଚାରୋଟି ରଙ୍ଗରେ ଆସନ୍ତି। ସତ୍ୟଯୁଗରେ ଭଗବାନ ଶୁକ୍ଳବର୍ଣ୍ଣରେ ଆସନ୍ତି, ତ୍ରେତା ଯୁଗରେ ରକ୍ତବର୍ଣ୍ଣରେ ଆସନ୍ତି, ଦ୍ୱାପର ଯୁଗରେ ଭଗବାନ ଶ୍ୟାମବର୍ଣ୍ଣରେ ଆସନ୍ତି, ଏବଂ କଳିଯୁଗରେ ଭଗବାନ କୃଷ୍ଣବର୍ଣ୍ଣରେ ବା ଯେଉଁ କ'ଣ ଅକୃଷ୍ଣ କହିଲେ ମାନେ କ'ଣ ପୀତବର୍ଣ୍ଣରେ ଭଗବାନ ଆସନ୍ତି। ଏଇ ଚାରୋଟି ବର୍ଣ୍ଣ ଭଗବାନଙ୍କର ରହିଛି, ବିଭିନ୍ନ ଯୁଗରେ ଭଗବାନ ବିଭିନ୍ନ ବର୍ଣ୍ଣ ଧାରଣ କରନ୍ତି। ତେଣୁ ଭଗବାନ ଏଇ ଚକ୍ଷୁଷ ମନ୍ୱନ୍ତରରେ ଆସିଥିଲେ, ରକ୍ତବର୍ଣ୍ଣରେ ଆସିଥିଲେ ବରାହ ରୂପରେ, ଏବଂ ସେଇ ଲୀଳାରେ ଭଗବାନ ହିରଣ୍ୟାକ୍ଷକୁ ବଧ କରିଛନ୍ତି। ତେଣୁ ଏଇଟାକୁ ମୋତେ ଟିକେ ବିସ୍ତାର ଭାବରେ କୁହନ୍ତୁ, ଆଦି ଦାୟିତ୍ୱ ହିରଣ୍ୟାକ୍ଷ ହତ ଏଇଠି ଅନୁସୁଶ୍ରମ। ତେଣୁ ଏଇଟାକୁ ସେ କହିଲେ, ପ୍ରଭୁ ଏଇ ଯେଉଁ ଭଗବାନ ଯେଉଁ ଉଦ୍ଧାର କଲେ ଏଇଟାକୁ ଟିକେ ବିସ୍ତାର ଭାବରେ ଜନ୍ମ ବିସ୍ତରମ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ତେଣୁ ଏଇ 14-19 ପର୍ଯ୍ୟନ୍ତ ଏଇ 6 ଅଧ୍ୟାୟରେ ଭଗବାନଙ୍କର ବରାହ ଅବତାର ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯିବ। ସମୁଦ୍ର ମନ୍ଥନ ଯେଉଁ ହେଇଛି, ଭଗବାନ ଅଜିତ ରୂପରେ ଆସିଥିଲେ, ସେ ମନ୍ୱନ୍ତର ଅବତାର, ସେ ମନ୍ୱନ୍ତର ମାନେ ଖାଲି ଗୋଟିଏ ଯୁଗରେ ଖାଲି ଭଗବାନଙ୍କର ଗୋଟିଏ ମନ୍ୱନ୍ତର ଅବତାର ଆସିଲେ, ତା ଅନେକ ଅବତାର ରହିଛି ନା, କେତେବେଳେ କେଉଁ ପ୍ରକାର ମନ୍ୱନ୍ତର ଅବତାର, ଚକ୍ଷୁଷ ମନ୍ୱନ୍ତରରେ ଯେଉଁ ସମୁଦ୍ର ମନ୍ଥନ ଲୀଳାଟା ହେଇଥିଲା, ଭଗବାନ ଅଜିତ ରୂପରେ ଆସିଥିଲେ, ସେ ହେଉଛି ମନ୍ୱନ୍ତର ଅବତାର, ସେଇଟା କୁହାଯାଉଛି ମନ୍ୱନ୍ତର ଅବତାର। ଯୁଗ ଅବତାର, ମନ୍ୱନ୍ତର ଅବତାର, ଲୀଳା ଅବତାର, ଗୁଣା ଅବତାର, ପୁରୁଷ ଅବତାର, ଅନେକ ଅବତାର ରହିଛି, କେଉଁ ଅବତାର କେତେବେଳେ ଆସୁଛନ୍ତି ଲୀଳା କରୁଛନ୍ତି ସେ। ସମୁଦ୍ର ମନ୍ଥନଟା କେଉଁ ମନ ଚାକ୍ଷୁଷ ମନ ଷଷ୍ଠ ମନ ଷଷ୍ଠ ମନଙ୍କ ସମୟରେ ହେଇଥିଲା। ହଁ ସମୁଦ୍ର ମନ୍ଥନଟା ସେଇଟା ଦେଖିବାକୁ ପଡ଼ିବ କ'ଣ ହେଇଛି। ଜୟ ଶ୍ରୀମନ୍ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଦାୟ ଗୌରମାନନ୍ଦ।